ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ଜୁହାର, ପହିଲା ମୁଖ୍ୟ ଖବର। ଦେଶରେ 6 ଖେପ ନିର୍ବାଚନ ଥି ଉପରବେଲା 5 ତକ ହେଇଛେ 57.70% ମତଦାନ। ସମ୍ବଲପୁର ସହିତ ରାଜ୍ୟର 6 ଲୋକସଭା ଆର 42 ବିଧାନସଭା ଆସନ ନିଆଗଲା ଭୋଟ। ଉପରବେଲା 5 ତକ 59.60% ହୋଇଛି ମତଦାନ। ଦଳର ପ୍ରାର୍ଥୀମାନଙ୍କର ପ୍ରଚାର ଲାଗି ଏବେ 29 ଦିନ ଓଡ଼ିଶା ଆସିବେ ବିଜେପିର ବରିଷ୍ଠ ନେତା ଆର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏବାକେଲ ବାହାରବା ଯୁକ୍ତ 2 ଆର୍ ମେଟ୍ରିକ୍ ରିଜଲ୍ଟ ଆଉର୍ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ନ ବନିଥିବାର ଅପବାଦ ଏବାକେଲ ସଞ୍ଜବେଲା ତକ ବାତ୍ୟା ରୂପ ନେବାର ସମ୍ଭାବନା। ଦେଶେ 6 ଖେପ ସାଧାରଣ ନିର୍ବାଚନ ଥି ଆଜି ଓଡ଼ିଶା ସହିତ ବିହାର, ହରିୟାଣା, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ ଆଉ ଜମ୍ମୁ କାଶ୍ମୀରର 58 ଲୋକସଭା ଆସନ ଲାଗି ଭୋଟ୍ ନିଆଯାଉଛି। ଉପରବେଲା 5 ତକ 57.70% ମତଦାନ ରେକର୍ଡ କରାଯାଇଛି। ଇ କ୍ଷେପେ ମୋଟ 898 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍। ଆଜି ଉପରବେଲା 5 ତକ ବିହାରନ 52.24%, ହରିୟାଣାନ 55.93%, ଜମ୍ମୁ କାଶ୍ମୀରନ 51.35%, ଝାଡ଼ଖଣ୍ଡନ 61.41%, ଦିଲ୍ଲୀନ 53.73%, ଉତ୍ତରପ୍ରଦେଶ 52.02% ଆର୍ ପଶ୍ଚିମବଙ୍ଗ 77.99% ମତଦାନ ହୋଇଥିଲା। ରାଜ୍ୟ 3 ଖେପ ନିର୍ବାଚନ ଥି 10 ଜିଲ୍ଲାନ 6 ଲୋକସଭା ଆସନ ଆଉ 42 ବିଧାନସଭା ଆସନ ଲାଗି ମତଦାନ ଶାନ୍ତି ଶୃଙ୍ଖଳାତେ ସରିଛି। ଉପରବେଲା 5 ତକ 59.60% ମତଦାନ ହୋଇଥିବାର ନିର୍ବାଚନ ଆୟୋଗଙ୍କ ତରଫ ସୂଚନା ମିଳିଛି। ସମ୍ବଲପୁର ଲୋକସଭା ଆସନ ସବୁନୁଆତକା 65.91% ଭୋଟ୍ ପଡ଼ିଥିବାର ବେଳେ କେନ୍ଦୁଝରନ 62.43%, ପୁରୀନ 61.17%, ଢେଙ୍କାନାଳନ 60.88%, କଟକନ 54.36% ଆର୍ ଭୁବନେଶ୍ୱର ଲୋକସଭା ଆସନ୍ତି 53.54% ଭୋଟ୍ ହୋଇଛି। ଇ କ୍ଷେପେ 6 ସଂସଦୀୟ କ୍ଷେତ୍ର ଲାଗି 64 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିବାର ବେଳେ 42 ବିଧାନସଭା ଆସନ ଲାଗି 383 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଛନ୍। ମୋଟ 10,551 ମତଦାନ କେନ୍ଦ୍ରର ଭୋଟ୍ ନିଆଯାଉଛି। 3 କ୍ଷେପ ନିର୍ବାଚନକେ ଅବାଧ, ନିରପେକ୍ଷ ଆଉ ଶାନ୍ତି ଶୃଙ୍ଖଳା ସହିତ ପରିଚାଳନା କରିବାର ଲାଗି ରାଜ୍ୟ ପ୍ରଶାସନ ଓ ନିର୍ବାଚନ କମିଶନଙ୍କ ତରଫରୁ ଜବର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇକରି କହିଛନ୍ତି ଯେ ଯେନ୍ ବୁଥ୍ନ ଇଭିଏମ୍ ନସି ଯାଇଥିଲା ସେଠାରେ ଇଭିଏମ୍ ପୁନଃସ୍ଥାପନ କରାଯାଇଛି ଆଉ ଶୃଙ୍ଖଳିତ ଭାବେ ମତଦାନ ଜାରି ରହିଛି। ସମ୍ବଲପୁର ସଂସଦୀୟ କ୍ଷେତ୍ରର 4 ବିଧାନସଭା ନିର୍ବାଚନ ମଣ୍ଡଳୀ ଭିତରୁ କୁଚିଣ୍ଡାନ 72.55, ରେଢ଼ାଖୋଲନ 67, ରେଙ୍ଗାଲିନ 69.11 ଆର୍ ସମ୍ବଲପୁରନ 54.40% ମତଦାନ ହୋଇଛି। ଜିଲ୍ଲାନ 948 ମତଦାନ କେନ୍ଦ୍ରର ଭୋଟ୍ ହୋଇଛି। ଏ ବାବଦେ ଆମର ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଳଙ୍କ ରିପୋର୍ଟ।
ସମ୍ବଲପୁର ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ସହ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଛି। ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ 4 ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା ସମ୍ବଲପୁର, ରେଢ଼ାଖୋଲ, କୁଚିଣ୍ଡା ଓ ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ 7 ମତଦାନ ଆରମ୍ଭ ହୋଇଥିବାବେଳେ ଭୋଟର ଉତ୍ସାହର ସହିତ ମତଦାନ କରିଛନ୍ତି। 4 ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ 948 ବୁଥ୍ କରାଯାଇଥିଲା। ସମଗ୍ର ଜିଲ୍ଲାରେ 198 ଆଦର୍ଶ ବୁଥ୍ ରହିଥିବାବେଳେ ତନ୍ମଧ୍ୟରୁ 65 ସଖୀ ବୁଥ୍ କରାଯାଇଥିଲା। ସମଗ୍ର ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ସହିତ ନିର୍ବାଚନ ସରିଥିବାବେଳେ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଆଜି ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଥିବାବେଳେ ଆସନ୍ତା ଜୁନ୍ 4 ତାରିଖ ଗଣତି ହେବ। ଆକାଶବାଣୀର ଆଞ୍ଚଳିକ ସମ୍ବାଦ ପାଇଁ ସମ୍ବଲପୁରରୁ ମୁଗୁଣମଣି ବିଶ୍ୱାଳ।
ସମ୍ବଲପୁର ସଂସଦୀୟ କ୍ଷେତ୍ରର ଦେବଗଡ଼ ବିଧାନସଭା ଆସନ 67% ଭୋଟର ମତଦାନ କରିଛନ୍। ହେନ୍ତା ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବିଧାନସଭା ଆସନ 67.20% ଆର୍ ଛେଣ୍ଡିପଦା ଆସନ 65.50% ମତଦାନ ରେକର୍ଡ କରାଯାଇଛି। ବିଜେପିର ବରିଷ୍ଠ ନେତା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ 29 ଦିନ ଓଡ଼ିଶା ଗସ୍ତ ଆସିବେ। ପ୍ରଧାନମନ୍ତ୍ରୀ କେନ୍ଦ୍ରାପଡ଼ା ଆର୍ ବାଲେଶ୍ୱରନ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବାର କାର୍ଯ୍ୟସୂଚୀ ରହିଛି। ଏବାକେଲ ବିଜେପିର ବରିଷ୍ଠ ନେତା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତ ନ ଆସିକରି ବାରିପଦା, ଚାନ୍ଦବାଲି, ପୁରୀ ଆର୍ ନିମାପଡ଼ାନ ବିଜୟ ସଂକଳ୍ପ ସମାବେଶ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ହେନ୍ତା ଆଜି ବିଜେପିର ବରିଷ୍ଠ ନେତ୍ରୀ ଆର୍ କେନ୍ଦ୍ରମନ୍ତ୍ରୀ ସ୍କୃତି ଇରାନୀ ଦଳର ପ୍ରାର୍ଥୀମାନଙ୍କର ଲାଗି ପ୍ରଚାର କରିବାର୍କେ ଓଡ଼ିଶା ଆସିଛନ୍। ସେ ପାରାଦୀପର କୁଜଙ୍ଗଠାରେ ହୋଇଥିବାର ବିଜୟ ସଂକଳ୍ପ ସମାବେଶଟି ଯୋଗ ଦେଇଥିଲେ। ଶ୍ରୀମତୀ ଇରାନୀ ଆଜି କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ଆଳି ଆର୍ ବାଳେଶ୍ୱର ସଂସଦୀୟ କ୍ଷେତ୍ରର ରେମୁଣାଠାରେ ହୋଇଥିବାର ବିଜୟ ସଂକଳ୍ପ ସମାବେଶଟି ଦଳର ପ୍ରାର୍ଥୀମାନଙ୍କର ଲାଗି ପ୍ରଚାର କରିଥିଲେ। ସେଡ଼େ ଆବାକେଲ୍ ଆର୍ 28 ତାରିଖ ଦିନ ଭିତରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆର୍ ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତ ଆସିକରି ବାଲେଶ୍ୱର ଆର୍ ଭଦ୍ରକଠାରେ ଦଳର ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରିବେ। ଗଲାକେଲ୍ ବିଜେଡ଼ିର ବରିଷ୍ଠ ନେତା ଆର୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁର ଗସ୍ତ ଯାଇକରି ଦଳର ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରିଥିଲେ। ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଇ ବଛରର ମେଟ୍ରିକ୍ ପରୀକ୍ଷା ଫଲ ଆବାକେଲ୍ ବାହାରବା। ଇତା ସହିତ ସଂସ୍କୃତ ମଧ୍ୟମ ଆର୍ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଲ ବିଲ୍ ବାହାରବା। 11:30 ତକ ବୋର୍ଡର ୱେବ୍ସାଇଟ୍ www.bscodisha.ac.in ଥି ଛାତ୍ରଛାତ୍ରୀମାନେ ନିଜର ପରୀକ୍ଷା ଫଲ ଦେଖିପାରିବେ। ଉପରବେଲା ଟେବୁଲେସନ୍ ରେଜିଷ୍ଟର ମିଳିପାରବା। ସେନ୍ତା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ କଳା ବାଣିଜ୍ୟ ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଲ ବିଲ୍ ଆବାକେଲ୍ ବାହାରବା। ପରିଷଦ କାର୍ଯ୍ୟାଳୟ ଆବାକେଲ୍ ଉପରବେଲା 3 ପରୀକ୍ଷା ଫଲ ବାହାରବା ବୋଲି ପରିଷଦ ତରଫ କୁହାଯାଇଛି। ଛାତ୍ରଛାତ୍ରୀମାନେ www.orissaresults.nic.in ଲଗ୍ଇନ୍ କରିକରି ପରୀକ୍ଷା ଫଲ ଦେଖିପାରିବେ। ଇତାର ଛଡ଼ା ଡିଜି ଲକର ଜରିଆ ବିଲ୍ ପରୀକ୍ଷା ଫଲ ଜାନି ହେବା ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫ କୁହାଯାଇଛି। ରାଜ୍ୟ ହାତୀ ଗଣନା କାମ ଗଲାକେଲ୍ ଶେଷ ହୋଇଛି। ରାଜ୍ୟର 51 ଜଙ୍ଗଲ ଡିଭିଜନ ଭିତରୁ 46 ଡିଭିଜନମାନେ ହାତୀ ଚଳପ୍ରଚଳ କରୁଥିବାର ଗଣନାନୁ ଜଣାପଡ଼ିଛି। ଗଲା ଶୁକ୍ରବାର ତକ 3 ଧରିକରି ଚାଲିଥିବାର ଏହି ଗଣନା ଅନୁସାରେ ଚନ୍ଦକା ଡମ୍ପଡ଼ା ହସ୍ତୀ ଅଭୟାରଣ୍ୟନ 45 ହାତୀ ଅଛନ୍ ବୋଲି ଜଙ୍ଗଲ ବିଭାଗ ତରଫ ସୂଚନା ମିଳିଛି। ସେନ୍ତା ବୌଦ୍ଧ ଜଙ୍ଗଲ ଡିଭିଜନ ଆର୍ ମହାନଦୀ ବନ୍ୟପ୍ରାଣୀ ରେଞ୍ଜନ ଚାଲିଥିବାର ହାତୀ ଗଣନା ଆଜି ଶେଷ ହୋଇଛି। ବୌଦ୍ଧ ନୟାଗଡ଼ ଡିଭିଜନର ମାଧବପୁର ରେଞ୍ଜର 14 ହାତୀ ଅଛନ୍। ଏହି ହାତୀମାନଙ୍କୁ ଆଡ଼େଣୀଗଡ଼ ବାରିଙ୍ଗ ଆର୍ ତଲଗା ସେକ୍ସନର ହାତୀଧରା ମୁଣ୍ଡେଶ୍ୱର ଆର୍ ପୁଢ଼ଲ ଜଙ୍ଗଲର ଠାପ କରାଯାଇଛି। ହେନ୍ତା ମାରଡ଼ା ଶୀତଳପାଣି ସୁନାଖଣିଆ ଅତଲସଲା କୁମାରୀ ଆର୍ କୁସଙ୍ଗବାଗିର 11 ବିଟ୍ନ ହାତୀ ଗନ୍ବାର ଲାଗି 33 ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ। କଳାହାଣ୍ଡି ଜିଲ୍ଲାରୁ ନୂଆଦିଲ୍ଲୀକୁ ଏ ବଛରର 20 ମେଟ୍ରିକ୍ ଟନ୍ ଆମ୍ ପଠାଯିବା। ଜିଲ୍ଲାର ଫୁଡ୍ ଆଣ୍ଡ ଟ୍ରାପ୍ସ ପ୍ରଡ୍ୟୁସ୍ କମ୍ପାନୀ ଲିମିଟେଡ୍ ତରଫ ନୂଆଦିଲ୍ଲୀର ମଦର ଡାଏରୀକି ଆମ୍ ପଠାବାର ଲାଗି ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଗଲା ଗୁରୁବାର ଦିନ ମଦମପୁର ରାମପୁର ନର୍ଲା ଓ ଥୁଆମୁଲ ରାମପୁରର ଟିଟିଲାଗଡ଼ରୁ ରେଲ୍ଥି ଦିଲ୍ଲୀକି ଆମ୍ ପଠାଯାଇଥିଲା। ପଠାଯାଇଥିବା ଆମ୍ ଭିତରେ ଆମ୍ରପଲ୍ଲୀ ମଲ୍ଲିକାବାଗିର କିସମର ଆମ୍ ରହିଛି। ଗଲା ବଛର ଜିଲ୍ଲାରୁ 3 ମେଟ୍ରିକ୍ ଟନ୍ 70 କ୍ୱିଣ୍ଟାଲ୍ ଆମ୍ ମଦର ଡାଏରୀକେ ପଠାଯାଇଥିଲା। ଇନ ଜନି ଦେଇପାରେ ଯେ ଗଲାଥର ଜିଲ୍ଲାର 9 ଚାଷୀ ଉତ୍ପାଦକ ସଂସ୍ଥା ତରଫ ଗାଁ ଆମ୍ର ପସରା ହାଟ୍ନ ଭିନ୍ ଭିନ୍ ପ୍ରଜାତିର ଜବର ଆମ୍ ବିକ୍ରି କରାଯାଇଥିଲା। ଝାରସୁଗୁଡ଼ା ସହରର ବୁରମାଲ୍ଠାରେ ଥିବାର ସବୁଠାରୁ ପୁରାତନ ବନ୍ଦ ପୁନରୁଦ୍ଧାର କାମ ମୂଲ ହୋଇଛି। ପହିଲା କ୍ଷେପେ ବନ୍ଦ ଭିତରୁ ଲଟାବୁଦା ଆଉ ପଟୁମାଟିକେ ବାହାର କରାଯିବା। ଇ ବନ୍ଦର ପ୍ୟାନ୍କେ ଲୋକର ବ୍ୟବହାର ଉପଯୋଗୀ କରବାର ଲାଗି ପଦକ୍ଷେପ ନିଆଯାଉଥିବାର ଜଣାପଡ଼ିଛି। ସହରର ବୁରମାଲ ମଙ୍ଗଲ ବଜାର ବୁଡ଼ାପଡ଼ା ପୁର୍ଣ୍ଣାବସ୍ତି ବାବୁପଡ଼ା ବାଗିର ଇଲାକା ଲୋକେ ଇ ବନ୍ଦ ଉପରେ ନିର୍ଭର କରସନ୍। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଇନ୍ଦୁପୁରଠାରେ ଗ୍ରାମୀଣ ସମ୍ବଳ କେନ୍ଦ୍ର ଗଲାକେଲ୍ ଉଦ୍ଘାଟନ ହୋଇଛି। ଏହି ପ୍ରକଳ୍ପ ଲାଗି 29,40,000 ଖର୍ଚ୍ଚ କରାଯାଇଛି। ଏହି ସମ୍ବଳ କେନ୍ଦ୍ର ଜରିଆ ଚାଷୀ ଓ ମହିଳାମାନଙ୍କର ଦକ୍ଷତା ବିକାଶ ଆଉ ସଶକ୍ତିକରଣ ଉପରେ ପଦକ୍ଷେପ ନିଆଯିବା। ଇନ ସୌରଶକ୍ତି ପରିଚାଳିତ ଗୋଟିଏ ଶୀତଳ ଭଣ୍ଡାର ବ୍ୟବସ୍ଥା ରହିଛି। ଖୁବ୍ ଜଲ୍ଦି ଗୋଟିଏ ପ୍ରକ୍ରିୟାକରଣ ୟୁନିଟ୍ ଖୋଲାଯିବା, ଯେମିତିକି କୃଷିଜାତ ସାମଗ୍ରୀକୁ ପ୍ରକ୍ରିୟାକରଣ କରାଯାଇକରି ବଜାର ସଂଯୋଗ କରାଯିବା। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବାର ଅବପାତ ଗହୀର ଅପବାଦ ରୂପ ନେଇଛି। ଇଟା ଦକ୍ଷିଣ ଦକ୍ଷିଣ ପୂର୍ବ ସାଗର ଦ୍ୱୀପଠାରୁ 380 କିଲୋମିଟର ଆର୍ ବାଂଲାଦେଶ ଖେପୁପଡ଼ାଠାରୁ 490 କିଲୋମିଟର ଦକ୍ଷିଣଟି କେନ୍ଦ୍ରୀଭୂତ ହୋଇଛି। ଇଟା ଧୀରେ ଧୀରେ ତୀବ୍ର ହୋଇକରି ବାତ୍ୟା ରୂପ ନେବା। ଆବାକେଲ୍ ସଞ୍ଜବେଲେ ଇଟା ଭୀଷଣ ବାତ୍ୟାତି ପରିଣତ ହୋଇକରି ସାଗର ଦ୍ୱୀପ ଆର୍ ଖେପୁପଡ଼ା ମଝିର ବାଂଲାଦେଶ ଆର୍ ପଶ୍ଚିମବଙ୍ଗ ଉପକୂଳନ ଲ୍ୟାଣ୍ଡଫଲ୍ କରିବାର ଅନୁମାନ ରହିଛି। ଇତାର ବୋଲେ ଉତ୍ତର ଆଉ ଉପକୂଳ ଓଡ଼ିଶାର କେତେଟା ଜାଗାନ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ 40-50 କିଲୋମିଟର ବେଗେ ପବନ ବୋହିବା। ବାତ୍ୟାକେ ନେଇକରି ବାଲେଶ୍ୱର ଭଦ୍ରକ କେନ୍ଦ୍ରାପଡ଼ା ଆର୍ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାର ଲାଗି ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ଏସବୁନ ଜହ ତାପମାତ୍ରା ନୂଆପଡ଼ାନ 43 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ପଶ୍ଚିମ ଓଡ଼ିଶାର ବଲାଙ୍ଗୀରନ 42.1, ଟିଟିଲାଗଡ଼ 41.5, ବୌଦ୍ଧନ 41, ସମ୍ବଲପୁରନ 40.7, ଝାରସୁଗୁଡ଼ା 40.6, ସୋନପୁରନ 39.8, ବରଗଡ଼ 39.4, ଭବାନୀପାଟଣାନ 39, ସୁନ୍ଦରଗଡ଼ 38.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଶେଷ ମୁଖିଆ ଖବର ଫେରକେ ଦେଶେ 6 ନମ୍ବର କ୍ଷେପ ନିର୍ବାଚନ ଉପରବେଲା 5 ବଜେ ତକ ହୋଇଛି 57.70% ମତଦାନ। ସମ୍ବଲପୁର ସହିତ ରାଜ୍ୟର 6 ଲୋକସଭା ଆର 42 ବିଧାନସଭା ଆସନ ନିଆଗଲା ଭୋଟ। ଦଳର ପ୍ରାର୍ଥୀମାନଙ୍କର ପ୍ରଚାର ଲାଗି ଏବଂ 29 ତାରିଖ ଦିନ ଓଡ଼ିଶା ଆସିବେ ବିଜେପିର ବରିଷ୍ଠ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆବାକେଲ ବାହାରବା ଯୁକ୍ତ 2 ମେଟ୍ରିକ୍ ରିଜଲ୍ଟ ଆଉର୍ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ବନିଥିବାର ଅପବାଦ ଆବାକେଲ ସଞ୍ଜବେଲ ତକ ବାତ୍ୟା ରୂପ ନେବାର ସମ୍ଭାବନା। ଆଜିର ଆଞ୍ଚଳିକ ଖବର ଶେଷ ହେଲା।